ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ସହ ଆରମ୍ଭ ହେଲା ତାମିଲନାଡୁ ଓ ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା। ଦେଶବ୍ୟାପୀ ଆସନ୍ତା ମାସ ପହିଲାରୁ ଆରମ୍ଭ ହେବ 2027 ଜନଗଣନା। ଦେଶରେ ଶକ୍ତି ଯୋଗାଣକୁ ନିଶ୍ଚିତ କରିବା ଲାଗି 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କିରୋସିନ ବଣ୍ଟନ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର। ମେରା ବୁଥ୍ ସବ୍ସେ ମଜବୁତ୍ ଅଧୀନରେ ଆଜି ଆସାମ ଓ ପୁଡୁଚେରୀର ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମୋଦି। ମଧ୍ୟପ୍ରାଚ୍ୟ ସଙ୍କଟ ସମୟରେ ଭାରତର ଇନ୍ଧନ ସହାୟତା ନେଇ କୃତଜ୍ଞତା ପ୍ରକାଶ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଆହାଟୀରେ ଆଜି ଅନୁଷ୍ଠିତ ହେବ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା। ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ପ୍ରକାଶନ ସହ ଆଜିଠାରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ତାମିଲନାଡୁର 234 ବିଧାନସଭା ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ଆସନ୍ତା ଏପ୍ରିଲ 23 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। କମିଶନଙ୍କ ସୂଚନା ଅନୁଯାୟୀ ଏପ୍ରିଲ 6 ତାରିଖ ତାମିଲନାଡୁରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ 7 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ 9 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଦିନ ଧାର୍ଯ୍ୟ କରାଯାଇଛି। ପଶ୍ଚିମବଙ୍ଗରେ ଆସନ୍ତା ମାସ 23 ପ୍ରଥମ ପର୍ଯ୍ୟାୟରେ 152 ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ଏପ୍ରିଲ 6 ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ 7 ତାରିଖରେ ଯାଞ୍ଚ ଓ 9 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ 2 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ଏପ୍ରିଲ 29 ତାରିଖରେ 142 ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। 2027 ଜନଗଣନା ଆସନ୍ତା ମାସ ପହିଲାରୁ ଆରମ୍ଭ ହେବ। ସ୍ୱାଧୀନତା ପରେ ଏହା 8ମ ଜନଗଣନା ହୋଇଥିବା ବେଳେ ଭାରତରେ ଏହା 16ଶ ଜନଗଣନା। ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଭାରତୀୟ ଜନଗଣନା କମିଶନର ତଥା ରେଜିଷ୍ଟ୍ରାର ଜେନେରାଲ୍ ମୃତ୍ୟୁଞ୍ଜୟ କୁମାର ନାରାୟଣ କହିଛନ୍ତି, ଚଳିତ ବର୍ଷ ଏପ୍ରିଲ 1 ତାରିଖରୁ ସେପ୍ଟେମ୍ବର 30 ତାରିଖ ମଧ୍ୟରେ ଗୃହ ଗଣନା ଅନୁଷ୍ଠିତ ହେବ। ସେ କହିଛନ୍ତି 2027 ଜନଗଣନା ପାଇଁ ସ୍ୱୟଂକ୍ରିୟ ବ୍ୟବସ୍ଥା କରାଯାଇଛି, ଯାହାଫଳରେ ଗୃହ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବାର 30 ଦିନ ପୂର୍ବରୁ ତାହା ଆରମ୍ଭ କରାଯାଇଛି। ଶ୍ରୀ ନାରାୟଣ କହିଛନ୍ତି, 16ଟି ଭାରତୀୟ ଭାଷାରେ ସେଲ୍ଫ ଏନ୍ୟୁମରେସନ୍ ପୋର୍ଟାଲ୍ ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟ ଲାଗି ଉଦ୍ଦିଷ୍ଟ ପ୍ରଶ୍ନ ସମୂହ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏହା ଖୁବ୍ ଶୀଘ୍ର ପ୍ରକାଶ ପାଇବ। ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟରେ ଜାତିଭିତ୍ତିକ ଗଣନା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟକୁ ଦିନିକିଆ ଗସ୍ତରେ ଯିବେ। ଗସ୍ତକାଳରେ ଶ୍ରୀ ମୋଦି ଗାନ୍ଧୀନଗରଠାରେ ମହାବୀର ଜୟନ୍ତୀ ପାଳନ ଅବସରରେ ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟର ଲୋକାର୍ପଣ କରିବେ। ସେଠାରେ ପ୍ରଧାନମନ୍ତ୍ରୀ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ମହାବୀର ଜୈନ ଆରାଧନା କେନ୍ଦ୍ର ପରିସରରେ ସ୍ଥାପିତ ଏହି ସଂଗ୍ରହାଳୟରେ ଭାରତୀୟ ସଭ୍ୟତା ତଥା ପରମ୍ପରା ସମ୍ପର୍କରେ ଉଲ୍ଲେଖ ରହିଛି। ଏଥିରେ ଦେଶର ଶତାବ୍ଦୀ ପୁରୁଣା ବିରଳ ଜୈନ ଧର୍ମର ବିଭିନ୍ନ ପାରମ୍ପରିକ ଐତିହ୍ୟ ସମ୍ପର୍କିତ ସାମଗ୍ରୀ ଉପଲବ୍ଧ ଅଛି। ସେ ସମୟର ବିଭିନ୍ନ ପଟ୍ଟଚିତ୍ର, ରୌପ୍ୟ ରଥ, ମୁଦ୍ରା ତଥା ପ୍ରାଚୀନ ପାଣ୍ଡୁଲିପି 7ଟି ବିଶାଳ ଗ୍ୟାଲେରୀରେ ପ୍ରଦର୍ଶିତ ହେଉଛି। ପ୍ରଧାନମନ୍ତ୍ରୀ ପରେ ଅହମ୍ମଦାବାଦସ୍ଥିତ କାଏନ୍ସ ସେମିକନ୍ ପ୍ଲାଣ୍ଟର ଲୋକାର୍ପଣ କରି ସେଠାରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଯାତ୍ରାରେ ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସ୍ୱରୂପ ଏହି ଉଦ୍ଘାଟନ ପରେ ସେଠାରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବ। ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଇକୋସିଷ୍ଟମକୁ ଧ୍ୟାନରେ ରଖି ଆତ୍ମନିର୍ଭରଶୀଳ ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଚିପ୍ ପ୍ରସ୍ତୁତିରେ ଏହା ସହାୟକ ହେବ। ପରେ ପ୍ରଧାନମନ୍ତ୍ରୀ ଭାବଥରାଡ୍ ଗସ୍ତ କରି 20,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଏବଂ ଉତ୍ସର୍ଗ କରିବେ। ଏହିସବୁ ପ୍ରକଳ୍ପ ମଧ୍ୟରେ ଶକ୍ତି, ରେଳ, ସଡ଼କ ପରିବହନ ଓ ରାଜପଥ, ସ୍ୱାସ୍ଥ୍ୟ, ସହରାଞ୍ଚଳ ବିକାଶ, ଜନଜାତି ଉନ୍ନୟନ ଓ ଗ୍ରାମ ବିକାଶ ଭଳି ପ୍ରକଳ୍ପ ରହିଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ 5,100 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଅହମ୍ମଦାବାଦ ଧୋଲେରା ଏକ୍ସପ୍ରେସ୍ୱେର ଉଦ୍ଘାଟନ କରିବେ। ଏଥିସହିତ ଶ୍ରୀ ମୋଦି ଖେଉଡ଼ା ଦ୍ୱିତୀୟ ପୁଲିଂ ଷ୍ଟେସନ୍ ଓ ଟ୍ରାନ୍ସମିସନ୍ ବ୍ୟବସ୍ଥାର ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
मैं कामरेड सुनील बोल रहा हूँ। मैं पुलिस के पास सरेंडर कर चुका हूँ। मैं यहाँ पर बहुत अच्छा हूँ। अभी शुक्र दादा भी हमारे पास आ गए हैं। यहाँ पर नीतू दादा और शुक्र दादा सभी लोग अच्छे हैं। संतोष और संध्या, आप लोग अन्य कामरेडों लोगों को लेकर नीतू दादा या शुक्र दादा से संपर्क करके आ सकते हो या पास के किसी भी थाने में सरेंडर कर सकते हो। पुलिस तुम्हें कुछ नहीं करेगी। हम लोग 31 मार्च तक ही फुलवानी में है। उसके बाद हम सभी छत्तीसगढ़ी अपने अपने घर चले जाएंगे। आप लोग भी 31 मार्च तक सरेंडर करोगे तो सरकार स्वीकार करेगी, नहीं तो स्वीकार नहीं करेगी। आप उससे पहले आ जाइए, सब साथ में घर जाएंगे। नीतू दादा का फ़ोन नंबर 7815070513। शुक्रु दादा का फ़ोन नंबर 8926159478।
ଦେଶରେ ଶକ୍ତି ଯୋଗାଣକୁ ନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର 21ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ କିରୋସିନ ବଣ୍ଟନ ଲାଗି ଅନୁମତି ପ୍ରଦାନ କରିଛନ୍ତି। ଏକ ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ କିରୋସିନ ମୁକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିର୍ଦ୍ଦିଷ୍ଟ ପେଟ୍ରୋଲ୍ ପମ୍ପଗୁଡ଼ିକରେ କିରୋସିନ ସଂରକ୍ଷଣ ଏବଂ ବଣ୍ଟନ ପାଇଁ ଅନୁମତି ଦେଇଛି। ପ୍ରତି ଜିଲ୍ଲାରେ 2 ପେଟ୍ରୋଲ୍ ପମ୍ପରେ 5000 ଲିଟର ପର୍ଯ୍ୟନ୍ତ କିରୋସିନ ଗଚ୍ଛିତ ରଖିବା ଲାଗି ଅନୁମତି ଦିଆଯାଇଛି। ଏହି ବ୍ୟବସ୍ଥା କେବଳ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ କିରୋସିନ ପାଇଁ ପ୍ରଯୁଜ୍ୟ ହେବ। ଏହା ଦିଲ୍ଲୀ, ଉତ୍ତରପ୍ରଦେଶ, ଗୁଜରାଟ ଏବଂ ରାଜସ୍ଥାନ ସମେତ 21 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ କାର୍ଯ୍ୟକାରୀ ହେବ। ଏହି ପ୍ରକ୍ରିୟା 60 ଦିନ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। 94,000 ଟନ୍ ଏଲ୍ପିଜି ବୋଝେଇ କରି 2 ଭାରତୀୟ ଟ୍ୟାଙ୍କର ଯୁଦ୍ଧ ପ୍ରଭାବିତ ହରମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଆସନ୍ତା କିଛିଦିନ ମଧ୍ୟରେ ଏହି 2 ଟ୍ୟାଙ୍କର ଭାରତ ଉପକୂଳରେ ପହଞ୍ଚିବ ବୋଲି ଜଣାପଡ଼ିଛି। ପ୍ରଥମ ଟ୍ୟାଙ୍କରଟି ଆସନ୍ତାକାଲି ପହଞ୍ଚିବାକୁ ଥିବାବେଳେ ଅନ୍ୟ ଟ୍ୟାଙ୍କରଟି ନୂଆ ମାଙ୍ଗାଲୋର ଦେଇ April 1 ପହଞ୍ଚିବ। ଆମେରିକା ଓ ଇସ୍ରାଏଲ୍ ଆକ୍ରମଣ ପରେ ଇରାନ୍ ଏବଂ ତେହେରାନ୍ ପକ୍ଷରୁ ହରମୁଜ୍ ପ୍ରଣାଳୀରେ ଟ୍ୟାଙ୍କରଗୁଡ଼ିକୁ ଅତିକ୍ରମ କରିବାକୁ ଅନୁମତି ଦିଆଯାଉନଥିବାବେଳେ ଅଳ୍ପ କେତେକ ଦେଶକୁ ଇରାନ୍ କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ 4 ଏଲ୍ପିଜି ଟ୍ୟାଙ୍କର ସମ୍ପୃକ୍ତ ହରମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରିବା ପରେ ଭାରତରେ ପହଞ୍ଚିସାରିଛି। ପ୍ରଧାନମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମୋଦି ଆଜି ନମୋ ଆପ୍ ମାଧ୍ୟମରେ ମେରା ବୁଥ୍ ସବ୍ସେ ମଜବୁତ୍ ଅନ୍ତର୍ଗତ ଆସାମ ଏବଂ ପୁଡୁଚେରୀର ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଗତ ଦଶନ୍ଧିରେ ଆସାମରେ ବିଭିନ୍ନ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ କରାଯାଇଛି। ବିକାଶ କାର୍ଯ୍ୟ ଯୋଗୁଁ ଲୋକମାନେ ଡବଲ୍ ଇଞ୍ଜିନ୍ NDA ସରକାରଙ୍କୁ ଆଉ 5 ବର୍ଷ ପାଇଁ ନିର୍ବାଚିତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, କଂଗ୍ରେସ ଏବଂ ଇଣ୍ଡିମେଣ୍ଟ ମୁସଲିମ୍ ସମ୍ପ୍ରଦାୟକୁ ଭୋଟ୍ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଛି। ଶ୍ରୀ ନଡ୍ଡା କହିଛନ୍ତି, ବିରୋଧୀ ଦଳ ଗୃହରେ କୌଣସି ବିତର୍କରେ ଭାଗ ନେବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି କିମ୍ବା ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସମ୍ଭିଧାନ ପ୍ରତି ସେମାନଙ୍କର କୌଣସି ସମ୍ମାନ ନାହିଁ। ଆଜି ଶୂନ୍ୟକାଳରେ ଏକ ଘଟଣାର ଉଦାହରଣ ଦେଇ ଶ୍ରୀ ନଡ୍ଡା କହିଛନ୍ତି, ଯେତେବେଳେ ବିଜେପି ସଭ୍ୟ କେ ଲକ୍ଷ୍ମଣ ତାଙ୍କୁ ଦିଆଯାଇଥିବା ସମୟ ଭିତରେ ନିଜର ବକ୍ତବ୍ୟ ରଖୁଥିଲେ, ଇଣ୍ଡିମେଣ୍ଟର ସଭ୍ୟମାନେ ହୋହଲ୍ଲା କରିଥିଲେ। ସେ କହିଛନ୍ତି, ଏହା କଂଗ୍ରେସର ଗଣତାନ୍ତ୍ରିକ ତଥା ସଂସଦୀୟ ପ୍ରକ୍ରିୟା ପ୍ରତି ବିଶ୍ୱାସ ନଥିବାର ପ୍ରତିଫଳନ।
हमारे के लक्ष्मण जी ने जीरो आवर में जो उनको टाइम अलॉटेड था उसमें वो अपनी बात को कह रहे थे। सारे इंडिया अलायंस के लोगों ने उसको बोलने में व्यवधान पैदा किया।
ଶୂନ୍ୟକାଳରେ ଶ୍ରୀ ଲକ୍ଷ୍ମଣ କହିଛନ୍ତି, ବିରୋଧୀ ଦଳ ଶାସନ କରୁଥିବା କର୍ଣ୍ଣାଟକ, ପଶ୍ଚିମବଙ୍ଗ, ତେଲଙ୍ଗାନା, ତାମିଲନାଡୁ ଓ କେରଳ ଆଦିରେ ରାଜ୍ୟ ସରକାର ଧର୍ମ ନାମରେ ଓବିସି ସଂରକ୍ଷଣ ନିୟମର ଅପବ୍ୟବହାର କରୁଛନ୍ତି। ପରେ ଗୃହରେ ପ୍ରବଳ ହଟ୍ଟଗୋଳ କରି ବିରୋଧୀ ସଭ୍ୟମାନେ ଗୃହତ୍ୟାଗ କରିଥିଲେ। ମଧ୍ୟପ୍ରାଚ୍ୟ ପରିସ୍ଥିତି ମଧ୍ୟରେ ଭାରତ ଶ୍ରୀଲଙ୍କାକୁ ଇନ୍ଧନ ଯୋଗାଇ ଦେବା ନେଇ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ କୃତଜ୍ଞତା ପ୍ରକାଶ କରିଛନ୍ତି। କଲମ୍ବୋରେ ଭାରତ ପଠାଇଥିବା ପେଟ୍ରୋଲିୟମ୍ ଉତ୍ପାଦ ବୋଝେଇ ଜାହାଜ ପହଞ୍ଚିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଦିଶାନାୟକେ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶ୍ରୀଲଙ୍କାରେ ତୈଳ ସଙ୍କଟ ବିଷୟରେ ଆଲୋଚନା କରିଥିଲେ। ସୂଚନା ଅନୁଯାୟୀ ଭାରତ ଶ୍ରୀଲଙ୍କାକୁ 38,000 ମେଟ୍ରିକ୍ ଟନ୍ ପେଟ୍ରୋଲିୟମ୍ ଉତ୍ପାଦ ପଠାଇଛି, ଯେଉଁଥିରେ 20,000 ମେଟ୍ରିକ୍ ଟନ୍ ଡିଜେଲ୍ ରହିଛି। ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ୍ ସଭାପତି ନୀତିଶ କୁମାର ବିଧାନ ପରିଷଦ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସାମ୍ବିଧାନିକ ନିୟମ ଅନୁସାରେ ନୀତିଶ କୁମାର ଏହି ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ନୂତନ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ନୀତିନ ନବୀନ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟା 7:30 ଗୌହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ସହ ଆରମ୍ଭ ହେଲା ତାମିଲନାଡୁ ଓ ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା। ଦେଶବ୍ୟାପୀ ଆସନ୍ତା ମାସ 1 ଆରମ୍ଭ ହେବ 2027 ଜନଗଣନା। ଦେଶରେ ଶକ୍ତି ଯୋଗାଣକୁ ନିଶ୍ଚିତ କରିବା ଲାଗି 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କିରୋସିନ ବଣ୍ଟନ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର। ମେରା ବୁଥ୍ ସବ୍ସେ ମଜବୁତ୍ ଅଧୀନରେ ଆଜି ଆସାମ ଓ ପୁଡୁଚେରୀର ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମୋଦି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଆହାଟୀରେ ଆଜି ଅନୁଷ୍ଠିତ ହେବ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।